ଏଥର ନିର୍ବାଚନରେ ପ୍ରତ୍ୟେକ ଭୋଟରଙ୍କୁ ମତଦାନ ପୂର୍ବରୁ ମିଳିବ ଗୋଟିଏ ଗୋଟିଏ ଫଟୋ ଭୋଟର ଚିରକୁଟ।
ଭୋଟ ଦେବାକୁ ଗଲାବେଳେ ଏହାକୁ ସାଙ୍ଗରେ ନେବାକୁ ଭୁଲିବେନି।
କିନ୍ତୁ ଏଇଟା ଯଥେଷ୍ଟ ନୁହେଁ।
ମନେ ରଖନ୍ତୁ, ଆପଣ ନିଜର ଭୋଟ ପରିଚୟ ପତ୍ର କିମ୍ବା ପାସପୋର୍ଟ,
ଡ୍ରାଇଭିଂ ଲାଇସେନ୍ସ, ଆଧାର କାର୍ଡ, ଫଟୋ ଥିବା ଚାକିରି କ୍ଷେତ୍ରର ପରିଚୟ ପତ୍ର, ଫଟୋ ସଂଲଗ୍ନ ଥିବା ବ୍ୟାଙ୍କ ଓ ପୋଷ୍ଟ ଅଫିସର ପାସବୁକ୍, ପ୍ୟାନ୍ କାର୍ଡ,
ଏମ୍ଏନ୍ଆର୍ଇଜିଏର ଜବ୍ କାର୍ଡ ଏବଂ ସାଂସଦ ଓ ବିଧାୟକଙ୍କୁ ଦିଆଯାଇଥିବା ସରକାରୀ ପରିଚୟ ପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ଡକ୍ୟୁମେଣ୍ଟ ସାଙ୍ଗରେ ନେବାକୁ ପଡ଼ିବ।
ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।